ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟସଭା ନୁ ୱାକଅପ୍ ସଂଶୋଧନ ବିଲ୍ 2025 ଉପରେ ଜାରି ରହିଛି ଆଲୋଚନା। ବିରୋଧୀ ଦଳ ବିଲ୍କେ ସମର୍ଥନ କରିକି ପାରିତ କରିବାର ଲାଗି ଅନୁରୋଧ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ଓଡ଼ିଆ ପକ୍ଷ ଅବସରରେ ଆଜି ପାଳିତ ହେଉଛି ଆମ ପୋଷାକ ଆମ ପରିଚୟ ଦିବସ। ରାଜ୍ୟ ମାଓ ପ୍ରଭାବିତ ଜିଲ୍ଲାମାନଙ୍କର ସଂଖ୍ୟା କମିଛେ କହିଲେ ପୁଲିସ ମହାନିର୍ଦ୍ଦେଶକ। ଆଉ କାଲବୈଶାଖୀରେ ପ୍ରଭାବ ଥି ରାଜ୍ୟର କେତେଟା ଜିଲ୍ଲାନ ଏହା ଦୁଇ ଦିନ ତ କମ୍ବା ତାପମାତ୍ରା। ଏଥର ପୁରା ଖବର। ରାଜ୍ୟସଭାନ ଆଜି ୱାକଅପ୍ ସଂଶୋଧନ ବିଲ୍ 2025 ଉପରେ ଆଲୋଚନା ଜାରି ରହିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ୱାକଅପ୍ ସଂଶୋଧନ ବିଲ୍କେ ଉପସ୍ଥାପନ କରିକରି କଂଗ୍ରେସ ଆଉ ଅଲଗା ବିରୋଧୀ ଦଳମାନଙ୍କୁ ଏହି ବିଲ୍କେ ପାରିତ କରିବାର ଲାଗି ଅନୁରୋଧ କରିଛନ୍। ଶ୍ରୀ ରିଜିଜୁ କହିଛନ୍, ୱାକଅପ୍ ସଂଶୋଧନ ବିଲ୍ କେନ୍ସି ଧର୍ମ ସାଙ୍ଗେ ଜଡ଼ିତ ନୁହେଁ, ଏଇଟା ଖାଲି ମୁସଲମାନ ସମ୍ପ୍ରଦାୟର ୱାକଅପ୍ ସମ୍ପତ୍ତି ଉପରେ ଅଣାଯାଇଛି। ଶ୍ରୀ ରିଜିଜୁ ଗ୍ରହଣ ସୂଚନା ଦେଇକରି କହିଛନ୍, 2004 4,90,000 ୱାକଅପ୍ ସମ୍ପତ୍ତି ଥିବାର ବେଳେ ଏହାଦେ ଏଇଟା ବଢ଼ିକରି 8,72,000 ପହଞ୍ଚିଛି। ରାଜ୍ୟସଭାର ସରକାରୀ ଦଳର ନେତା ଆଉ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କହିଛନ୍, ବିରୋଧୀ ଦଳର ସଦସ୍ୟମାନେ ଏହି ବିଲ୍କେ ନେଇକରି ମୁସଲମାନ ସମ୍ପ୍ରଦାୟ ଭିତରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍। ବିଲ୍ ସପକ୍ଷତି ଉତ୍ତର ରଖିକରି ଶ୍ରୀ ନଡ୍ଡା କହିଛନ୍, ଇରାକ ବାଗିର ମୁସଲମାନ ଦେଶ ୱାକଅପ୍ ଆଇନ ପରିବର୍ତ୍ତନ କରାଯାଇଛି, ଭାରତୀୟ ଆଇନ ପରିବର୍ତ୍ତନ ନେଇକରି ବିରୋଧୀ ସଦସ୍ୟମାନେ କାହିଁ ହେଲା ଯେ ପ୍ରଶ୍ନ କରୁଛନ୍। ରାଜ୍ୟସଭାତି ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ୍ଗେ ୱାକଅପ୍ ସଂଶୋଧନ ବିଲ୍ ଉପରେ ବିଜେପିର ଆଭିମୁଖ୍ୟକେ ସମାଲୋଚନା କରିଛନ୍। ସିଆଡ଼େ ଲୋକସଭାତି ଗଲାକାଲ ୱାକଅପ୍ ସଂଶୋଧନ ବିଲ୍ 2025 ମଞ୍ଜୁରୀ ମିଳିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଲୋକସଭା ନ ଇ ବିଲ୍ ଆଗତ କରିବା ଋତୁରୁ 12 ଘଣ୍ଟାନୁ ଅଧିକା ସମୟ ଧରିକରି ଆଲୋଚନା ହୋଇଥିଲା। ଆଲୋଚନାଟି ଶାସକ ଆର୍ ବିରୋଧୀ ଦଳର ସଦସ୍ୟମାନେ ଭାଗ ନେଇକରି ବିଲ୍ର ଭିନ୍ ଭିନ୍ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ସଂଶୋଧନ ବିଧେୟକ ମୁସଲମାନମାନଙ୍କର ଧର୍ମୀୟ କାର୍ଯ୍ୟଧାରା ସହିତ ଜଡ଼ିତ ନୁହେଁ ବୋଲି ଶ୍ରୀ ରିଜିଜୁ କହିଥିଲେ। ମୁସଲମାନମାନଙ୍କର ଧର୍ମୀୟ କାର୍ଯ୍ୟଧାରା ସହିତ ଏହି ବିଲ୍ର କୌଣସି ସମ୍ପର୍କ ନାହିଁ ନ ବୋଲି ସରକାରଙ୍କ ତରଫରୁ କୁହାଯାଇଛି। ୱାକଅପ୍ ବୋର୍ଡର ସମ୍ପତ୍ତି ସହିତ ଏହି ବିଲ୍ ଚଢ଼ିତ ଆଉ ୱାକଅପ୍ ବୋର୍ଡକେ ସମାବେଶୀ ଓ ଧର୍ମନିରପେକ୍ଷ କରିବାର ଲାଗି ସରକାର ଚାହୁଁଛନ୍ ବୋଲି ଶ୍ରୀ ରିଜିଜୁ କହିଥିଲେ। 17 ବିଧାନସଭାର ବଜେଟ୍ ଅଧିବେଶନ ଶେଷ ହୋଇଛି। ବାଚସ୍ପତି ସୁରମା ପାଢ଼ୀ 3 କାର୍ଯ୍ୟ ଦିବସ ଆଗରୁ ଗୃହକେ ଅନିର୍ଦ୍ଦିଷ୍ଟ ସମୟ ତକ ମୁଲତବୀ କରିଛନ୍। ଏହି ଅଧିବେଶନଟି 28 କାର୍ଯ୍ୟ ଦିବସ ରହିଥିବା ବେଳେ ଖାଲି 25 କାର୍ଯ୍ୟ ଦିବସ ଚାଲିପାରିଥିଲା। ଗୃହର ଶେଷ କାର୍ଯ୍ୟ ଦିବସ ଥିଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ 2024 ଆଉ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍ 2025 ପାରିତ ହୋଇଛି। ରାଜ୍ୟ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ 2024 ମଞ୍ଜୁରୀ ମିଳିବାରଟା ଉଚ୍ଚଶିକ୍ଷା କ୍ଷେତ୍ରଟି ଗୋଟିଏ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ସାମାଜିକ ଗଣମାଧ୍ୟମ ଜରିଆ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ରାଜ୍ୟ ଶିକ୍ଷାନୁଷ୍ଠାନର ସ୍ୱାୟତ୍ତାକେ ସମ୍ମାନ ଦେବାର ସହିତ ଶିକ୍ଷାକେ ବ୍ୟାପକ କରିବାର ସହିତ ଶିକ୍ଷାର ଗୁଣାତ୍ମକ ମାନକେ ବଢ଼ାବାର ଦିଗେ ଏହି ବିଲ୍ ସାହାଯ୍ୟ କରବା। ସେ କହିଛନ୍, ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ ଥି ଜାତୀୟ ଶିକ୍ଷାନୀତି 2020 ଅନୁସାରେ ସଂଶୋଧନ କରାଯାଇଛି। ଏଥି ବିଶ୍ୱବିଦ୍ୟାଳୟ ଶାସନର ଆଧୁନିକରଣ କରିବାର ସହିତ ଅଧିକା ସ୍ୱଚ୍ଛ ଆଉ ଉତ୍ତରଦାୟୀ ପ୍ରଶାସନ ସୁନିଶ୍ଚିତ କରିବା। ଶିକ୍ଷା କ୍ଷେତ୍ରର ଗୁଣାତ୍ମକ ମାନ ବୃଦ୍ଧିକେ ଅଗ୍ରାଧିକାର ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥାର ସାମଗ୍ରିକ ବିକାଶର ସୁନିଶ୍ଚିତ କରିବାର ଲାଗି ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକେ ପ୍ରଶଂସା କରିଛନ୍। ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ପ୍ରଚାର ପ୍ରସାର କରିବାର ଲାଗି ଏପ୍ରିଲ୍ 1-14 ତକ ଓଡ଼ିଆ ପାକ୍ଷ ପାଳନ କରାଯାଉଛି। ଏହି ଅବସରରେ ଆଜି ପାରମ୍ପରିକ ଓଡ଼ିଆ ପୋଷାକ ଓ ଓଡ଼ିଶା ହସ୍ତତନ୍ତ ବୟନଶିଳ୍ପ ପ୍ରଚାର ପ୍ରସାର ଲାଗି ହସ୍ତତନ୍ତ ବୟନଶିଳ୍ପ ଆଉ ହସ୍ତଶିଳ୍ପ ବିଭାଗ ତରଫରୁ ପାରମ୍ପରିକ ପୋଷାକ ପରିଧାନ ଆମ ପୋଷାକ ଆମ ପରିଚୟ ଦିବସ ପାଳନ କରାଯାଇଛି। ସମ୍ବଲପୁରୀ ସୋନପୁରୀ ବମକେଇ ମାଣିଆବନ୍ଧ କୋଟପାଡ଼ ହସ୍ତତନ୍ତ ପୋଷାକ ଆଉ ଶାଢ଼ୀ ସହିତ ଖୋର୍ଦ୍ଧା ଲୁଙ୍ଗିଆର ଗାମଛା ରାଜ୍ୟ ଓ ରାଜ୍ୟର ବାହାରେ ବହୁତ ନାଁ କରିଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବାର୍ତ୍ତାତି କହିଛନ୍। ରାଜ୍ୟର ହସ୍ତତନ୍ତ ପୋଷାକର ପ୍ରଦର୍ଶନ ସହିତ ସାଧାରଣ ନାଗରିକ ଆଉ ସରକାରୀ ଅଫିସ କର୍ମଚାରୀମାନଙ୍କୁ ହସ୍ତତନ୍ତ ପୋଷାକ ପିନ୍ଧିବାର ଲାଗି ଉତ୍ସାହିତ କରାଯାଉଛି। ହସ୍ତତନ୍ତ ଆଉ ହସ୍ତଶିଳ୍ପ ବିଭାଗ ତରଫରୁ ପରିଚାଳିତ ବୟନିକା ଉତ୍କଳିକା ଅମ୍ଳାନ ଆର୍ ସମ୍ବଲପୁରୀ ବସ୍ତ୍ରାଳୟର ସବୁ ଶାଖାତି ହସ୍ତତନ୍ତ ବସ୍ତ୍ର ଘିନ୍ବାର ଉପରେ ଏବା 14 ତକ 20-30% ତକ ରିହାତି ଦିଆଯିବ ବୋଲି ସରକାରୀ ନିର୍ଦ୍ଦେଶନାମାଧି କୁହାଯାଇଛି। ସମ୍ବଲପୁର ଜିଲ୍ଲାର ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଆଉ ମହାନଗର ନିଗମର ଅଧିକାରୀ ଓ କର୍ମଚାରୀମାନେ ସମ୍ବଲପୁରୀ କପଡ଼ା ପିନ୍ଧିକରି କାର୍ଯ୍ୟାଳୟକୁ ଆସିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ପ୍ରଶାସନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସୋନପୁରୀ ଓ ସମ୍ବଲପୁରୀ କପଡ଼ା ପିନ୍ଧିବାର ଆମର ସମ୍ବାଦଦାତା ଜଣାଇଛନ୍। ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ସବୁ ବ୍ଲକ ସହିତ ସବୁ ସରକାରୀ ଓ ସରକାରୀ କାର୍ଯ୍ୟାଳୟର କର୍ମଚାରୀମାନେ ପାରମ୍ପରିକ ପୋଷାକ ପିନ୍ଧିକରି ଓଡ଼ିଆ ପକ୍ଷ ପାଳନ କରିଛନ୍। ଦେବଗଡ଼ ଜିଲ୍ଲା ନଭିଲ ପ୍ରଶାସନିକ ଅଧିକାରୀ ଆର୍ କର୍ମଚାରୀମାନେ ଓଡ଼ିଶା ପକ୍ଷ ପାଳନ ଅବସରରେ ଆଜି ପାରମ୍ପରିକ ସମ୍ବଲପୁରୀ ପୋଷାକ ପିନ୍ଧିକରି କାର୍ଯ୍ୟାଳୟକୁ ଆସିଥିଲେ। ରାଜ୍ୟ ଓଡ଼ିଆ ପକ୍ଷ ପାଳନକେ ନେଇକରି ଗୋଟିଏ ଖାସ୍ ୱେବ୍ସାଇଟ୍ ମୂଲ କରାଯାଇଛି। ୱେବ୍ସାଇଟ୍ଟି ଓଡ଼ିଆ ପକ୍ଷ ପାଳନ ବାବଦ ସବୁ ତଥ୍ୟ ସହିତ କୁଇଜ୍ ରଖାଯାଇଛି। ଏଥି ଓଡ଼ିଶାର ବରପୁତ୍ର ଆଉ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଐତିହ୍ୟ ଆର୍ ପରମ୍ପରାର ବାବଦେ ପ୍ରଶ୍ନମାନ ରହିଛି। କୁଇଜ୍ଟି ଭାଗ ନେଉଥିବାର ସବୁ ପ୍ରତିଯୋଗୀମାନଙ୍କୁ ଡିଜିଟାଲ୍ ପ୍ରମାଣପତ୍ର ଦିଆଯାଉଛି। ଏତାର ସହିତ ନିଜର ବିଦ୍ୟାଳୟ ମହାବିଦ୍ୟାଳୟ ବ୍ଲକ ଆର୍ ଜିଲ୍ଲାମାନଙ୍କେ ଓଡ଼ିଆ ପକ୍ଷ ପାଳନ ଅବସରରେ ହେଉଥିବାର ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଭାଗ ନେଇକରି ନିଜର ସେଲ୍ଫି ଭିଲ୍ ୱେବ୍ସାଇଟ୍ଟି ଅପଲୋଡ କରାଯାଇପାରୁଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ମାଓ ପ୍ରଭାବିତ ଜିଲ୍ଲାମାନଙ୍କର ସଂଖ୍ୟା 7 କମିଛେ ବୋଲିକରି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍। ସମ୍ବଲପୁର ଉତ୍ତରାଞ୍ଚଳ ଆଇଜିଙ୍କର କାର୍ଯ୍ୟାଳୟନ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବାର ଅବସରରେ ଆଜି ସେ କହିଛନ୍, ମାଓ ବିରୋଧୀ ଅଭିଯାନଟି ପୁଲିସ୍କେ ବଡ଼ ସଫଳତା ମିଳିଛି। ବୈଠକଟି ସମ୍ବଲପୁର ଝାରସୁଗୁଡ଼ା ବରଗଡ଼ ସୁବର୍ଣ୍ଣପୁର ଆର୍ ବଲାଙ୍ଗୀର ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିବାର ଜଣାପଡ଼ିଛି। ବୈଠକଟି ଏଡିଜି ସଞ୍ଜୟ କୁମାର ଉତ୍ତରାଞ୍ଚଳ ଆଇଜି ଆରୁ 5 ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଉପସ୍ଥିତ ଥିଲେ। ଶ୍ରୀ ଖୁରାନିଆ ସମ୍ବଲପୁର ଜିଲ୍ଲାତି ହେବାରକେ ଥିବା ରାମନବମୀ ଆର୍ ହନୁମାନ ଜୟନ୍ତୀ ପାଳନ ସମୟଟି ଆଇନ ଶୃଙ୍ଖଳା ପରିସ୍ଥିତି ବାବଦେ ସମୀକ୍ଷା କରିଛନ୍। ବଲାଙ୍ଗୀର ଜିଲ୍ଲାର ମାଓବିରୋଧୀ ଅଭିଯାନ ବାବଦେ ସୂଚନା ଦେଇକରି ଶ୍ରୀ ଖୁରାନିଆ ମାଓବାଦୀମାନଙ୍କୁ ସମାଜର ମୁଖିଆ ସ୍ରୋତଟି ଫେରିବାର ଆସିବାର ଲାଗି ନିବେଦନ କରିଛନ୍। ଏହି ଅବସରରେ ଶ୍ରୀ ଖୁରାନିଆ କହିଛନ୍,
ଗୋଟିଏ ସମୟ ଥିଲା ଓଡ଼ିଶାର 21 ଜିଲ୍ଲା ମାଓବାଦ ଆତଙ୍କବାଦରୁ ଗ୍ରସ୍ତ ଥିଲେ। ସେ ସଂଖ୍ୟା କମି କମି 10 ପଡ଼େ ଆସିଥିଲା, ଏବେ 7 ପଡ଼େ ଆସିଛି। ଗୃହମନ୍ତ୍ରୀ ଯୋଉ ଆହ୍ୱାନ ଦେଇଛନ୍ତି 31 ମାର୍ଚ୍ଚ 2024 ଭିତରେ ମାଓ ଆତଙ୍କକୁ ଶେଷ କରିବାକୁ ଆମେ ସତର୍କ କରୁଛୁ ଆଉ ବିଭିନ୍ନ ଜାଗାରେ ଅପରେସନ୍ କରାଯାଉଛି। ସେଥିରେ ଆମକୁ ଭାରି ପରିମାଣରେ ସଫଳତା ବି ମିଳିଛି। ନୂଆପଡ଼ା ଗରିଆବନ୍ଦ ବର୍ଡରରେ ଗୋଟେ ବଡ଼ ଅପରେସନ୍ ହେଇଥିଲା, ସେଇଟା ମିଳିତ ଅପରେସନ୍ ଥିଲା ଓଡ଼ିଶା ପୁଲିସ ଛତିଶଗଡ଼ ପୁଲିସ ଏବଂ ସିଆର୍ପିଏଫ୍ର ହେଇଥିଲା।
ଆଜି ସକାଳ ବେଳା ଶ୍ରୀ ଖୁରାନିଆ ମା ସମଲେଶ୍ୱରୀଙ୍କ ଦର୍ଶନ କରିବାର ଋତୁରୁ ଗୋଟିଏ କାର୍ଯ୍ୟକ୍ରମଟି ସାଜନକୁ ଡିଜିପି ଡିସ୍କ ପ୍ରଦାନ କରିଛନ୍। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଦିନିକିଆ ଓ ନୂଆପଡ଼ା ଜିଲ୍ଲା ଗସ୍ତି ଆସିକରି ବୈଷ୍ଣୋଦେବୀ ମନ୍ଦିର ଦର୍ଶନ କରିଛନ୍। ପରିବାର ସହିତ ଆସିଥିବା ଶ୍ରୀ ସାଏ ମନ୍ଦିର ପୂଜାର୍ଚ୍ଚନା କରିଛନ୍। ଏହି ଅବସରରେ ଶ୍ରୀ ସାଏ କହିଛନ୍, ଓଡ଼ିଶା ଓ ଛତିଶଗଡ଼ ଭିତରେ ଭଲ ସମ୍ପର୍କ ରହିଛି ଆର୍ ଏବା ଦିନେ ଏଟା ଆହୁରି ମଜବୁତ ହେବା। ସୁବର୍ଣ୍ଣପୁର ଜିଲ୍ଲାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ କରାଯାଇଥିବା ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନାର ସଫଳତା ବାବଦେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଜୋର୍ ଦେଇଛନ୍। ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତି ଆସିକରି ଶ୍ରୀ ସାମଲ ବିଜେପିର ପ୍ରତିଷ୍ଠା ଦିବସ ସହିତ ସମ୍ବିଧାନର ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳନ ପ୍ରସ୍ତୁତି ବାବଦେ ସମୀକ୍ଷା କରିଛନ୍। ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ଠାରେ ଚାଲିଥିବାର ମାରାଗୁଡ଼ା ମହୋତ୍ସବ ଅବସରରେ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯାଇଛି। ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳାଥି ମହିଳା ଗୋଷ୍ଠୀମାନଙ୍କର ଉତ୍ପାଦିତ ଦର ବିକ୍ରି ବଟାର ଲାଗି ସୁଯୋଗ ମିଳିଛି। ପାଖାପାଖି 160 ଷ୍ଟଲ୍ଥି ଭିନ୍ ଭିନ୍ ଘର ସଜା ଦରବ ସହିତ ସମ୍ବଲପୁରୀ କପଡ଼ା ଆର୍ ଖାଇବାର ଜିନିଷ ଘିନା ବିକା ହେଉଛି। କାଲବୈଶାଖୀର ବେଲେ ଜିଲ୍ଲାମାନଙ୍କେ ତାପମାତ୍ରା ସାମାନ୍ କମିଛି, ହେଲେ ପଶ୍ଚିମ ଓଡ଼ିଶାର କେତେଟା ଜାଗାନ କାଲବୈଶାଖୀର ପ୍ରଭାବ ଦେଖାଦେଇଥିବାର ବେଳେ ଭିଲ୍ କେତେଟା ଜାଗାନ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ହପ୍ତାର ଶେଷ ତକ୍ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ କାଲବୈଶାଖୀର ପ୍ରଭାବ ରହେବା। ସମ୍ବଲପୁର ଝାରସୁଗୁଡ଼ା ସୁନ୍ଦରଗଡ଼ ବରଗଡ଼ କଲାହାଣ୍ଡି ନୂଆପଡ଼ା ଆର୍ ବଲାଙ୍ଗୀର ଜିଲ୍ଲାର ଗୋଟେ ଯୋଟେ ଜାଗାନ କାଲବୈଶାଖୀର ବେଲେ ଧୁକାଗୋଡ୍ଡି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବୌଦ୍ଧନ ରାଜ୍ୟର ସବୁ ନଜହ ତାପମାତ୍ରା 40.3 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ସେନ୍ତା ରାଜ୍ୟର ବାକି ଜାଗାମାନଙ୍କେ ତାପମାତ୍ରା 40 ଡିଗ୍ରୀ ତଳେ ରହିଥିଲା। ଶେଷ ମୁଖ୍ୟ ଖବର ଫେରଖାଏ। ରାଜ୍ୟସଭାର ୱାକଅପ୍ ସଂଶୋଧନ ବିଲ୍ 2025 ଉପରେ ଜାରି ରହିଛି ଆଲୋଚନା। ବିରୋଧୀ ଦଳ ବିଲ୍କେ ସମର୍ଥନ କରିକରି ପାରିତ କରିବାର ଲାଗି ଅନୁରୋଧ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ଓଡ଼ିଆ ପକ୍ଷ ଅବସରରେ ଆଜି ପାଳିତ ହେଉଛି ଆମ ପୋଷାକ ଆମ ପରିଚୟ ଦିବସ। ରାଜ୍ୟ ମାଓ ପ୍ରଭାବିତ ଜିଲ୍ଲାମାନଙ୍କର ସଂଖ୍ୟା କମିଛେ କହିଲେ ପୁଲିସ୍ ମହାନିର୍ଦ୍ଦେଶକ। ଆଉର୍ କାଲବୈଶାଖୀର ପ୍ରଭାବ ଥି ରାଜ୍ୟର କେତେଟା ଜିଲ୍ଲା ନ ଏବା 2 ଦିନ ତକ କମ୍ବା ତାପମାତ୍ରା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।